చంద్రమారణ రాధాకృష్ణచంద్ర శిశుల కిందే శ్రీ శ్రీ సీతారామ హనుమాన్ పాదపద్మర్మర్పణి శ్రీల గురుదేవ శిష్యమంత భక్తులందర స్వామి గురు మహారాజ పాదపద్మర్మర్పణ త్రివేదన కరి ఈస్కన్న ప్రతిష్ఠిత ఆచార్య శిష్యమంత శ్రీ భక్తి వేదాంత సంకల్ ప్రభావ మహారాజ పాదపద్మర్మర్పణ త్రివేదన కరి సమస్త సాధు వైష్ణవాన్ పాదపద్మర్పణ త్రివేదన కరి ఆమరాజశ్రీ భాగవతం దశమస్కంద 29వ అధ్యాయ శుభ 37వ కథ ఆరంభ కరివా ତେଣୁ ଆମେ କିଛିଦିନ ଆମେ ଆଉ ଏଇ କଥା ବନ୍ଦ ହେଇଯାଇଥିଲେ ଲାଷ୍ଟ ଟାଇମ୍ ଯେ ଆମେ କଥା କହିଥିଲେ 36 ନମ୍ବର ଶ୍ଳୋକରେ ଆମେ କଥା କହିଥିଲେ ଦଶମ ସ୍କନ୍ଧ 29 ଅଧ୍ୟାୟ ହେଉଛି ଶୀର୍ଷକ ହେଉଛି ଭଗବାନ ରାସ ନୃତ୍ୟ ଉଦ୍ଦେଶ୍ୟରେ ଶ୍ରୀକୃଷ୍ଣ ଓ ଗୋପୀମାନଙ୍କର ମିଳନ ତେଣୁ 36 ନମ୍ବର ଶ୍ଳୋକରେ ଆମେ କହିଥିଲେ ଜରି ଅମ୍ବୁଜାକ୍ଷ ତମ ପାଦ ତଳଙ୍ଗ୍ର ମାୟା ଦତ୍ତ କ୍ଷଣ କ୍ୱଚିତ ଅରଣ୍ୟ ଜନ ପ୍ରିୟ ଅସ୍ରାଖ ତତ୍ପ୍ରଭୃତି ନାନ୍ୟ ସମକ୍ଷ ମଞ୍ଜ ସ୍ଥାତୁ ତ୍ୱୟା ବିରମିତା ବତ ପାରୟାମ ଭଗବାନଙ୍କ ପାଦ ପଦ୍ମରେ ଲକ୍ଷ୍ମୀଦେବୀ ଆଶ୍ରୟ ନେଇଛନ୍ତି ତେଣୁ ଯେବେଠାରୁ ଭଗବାନ ପାଦପଦ୍ମର ସ୍ପର୍ଶ ସେମାନେ ପ୍ରାପ୍ତ ହୋଇଛନ୍ତି ସେବେଠାରୁ ସେ ଆଉ କେଉଁଠି ରହିପାରୁନାହାନ୍ତି ଭଗବାନ ପାଦପଦ୍ମ ଛଡ଼ା ଆଉ କେଉଁଠି ସେ ତାଙ୍କୁ ଭଲ ଲାଗୁନାହିଁ ଅଭିରମତା ତ ପାରେ ଆମେ ଆଉ କେଉଁଠି ଆମେ ରହିପାରୁନାହୁଁ ଭଗବାନ ଯେଉଁ କହିଲେ ଯେ ତୁମେ ଫେରିଯାଅ ତେଣୁ ଏ ଯେଉଁ କହିଲେ ଆଉ କେଉଁଠି ଆମେ ରହିପାରିବୁ ନାହିଁ ସେ ଯେଉଁ ତା ପୂର୍ବରୁ ଭଗବାନ ତାଙ୍କୁ ସବୁ କହୁଥିଲେ ତୁମେ ସବୁ ଫେରିଯାଅ ବୋଲିକିରି ସେ ପ୍ରଶ୍ନର ଉତ୍ତର ଏଇଟା ହେଉଛି ଏଇ ଶ୍ଳୋକଟି ଆମେ ଆଲୋଚନା କରିଥିଲେ ପୂର୍ବରୁ ତେଣୁ ଆଜି 37 ଶ୍ଳୋକର କଥା ଆରମ୍ଭ କରିବା କହୁଛନ୍ତି ଶ୍ରୀ ଯତ୍ ପଦାମ୍ବୁଜ ରଜଶ୍ଚକମେ ତୁଳସ୍ୟା ଲବ୍ଧ୍ୱା ବିବକ୍ଷ୍ୟସି ପଦଂ କିଳଭୃତ୍ୟ ଜୁଷ୍ଟମ୍ ଯସ୍ୟା ସୋବିକ୍ଷଣ ଉତାନ୍ୟସୁର ପ୍ରିୟାସ ତଦ୍ଭୟଂ ଚ ତବ ପାଦରଜ ପ୍ରପନ୍ନା ଶ୍ରୀ ଯତ୍ ପଦାମ୍ବୁଜ ରଜ ଚକମେ ତୁଳସ୍ୟା ଲକ୍ଷ୍ମୀଦେବୀ ଭଗବାନଙ୍କର ବକ୍ଷ ଦେଶରେ ସ୍ଥାନ ପାଇଛନ୍ତି କିନ୍ତୁ ତଥାପି ସେ ସବୁବେଳେ ଭଗବାନ ପାଦପଦ୍ମ ସେବାରେ ନିଯୁକ୍ତ ଥାଆନ୍ତି ଯେଉଁଠି ତୁଳସୀ ଦେବୀ ରହିଛନ୍ତି ତୁଳସୀ ଦେବୀ ଲବ୍ଧ୍ୱା ବି ବକ୍ଷସି ପଦଂ କିଳବୃତ୍ତି ଦୃଷ୍ଟମ ଯଦିଓ ଭଗବାନ ତାଙ୍କୁ ନିଜର ବକ୍ଷ ପ୍ରଦାନ କରିଛନ୍ତି ନିଜର ବକ୍ଷରେ ସ୍ଥାନ ଦେଇଛନ୍ତି କିନ୍ତୁ ତଥାପି ଲବ୍ଧ୍ୱାପି ବକ୍ଷସି ପଦଂ କିଳଭୃତ୍ୟ ଦୃଷ୍ଟମ ତଥାପି ଯେଉଁଠି ଦାସ୍ୟ ଭକ୍ତମାନେ ଭଗବାନ ପାଦପଦ୍ମରେ ଆଶ୍ରୟ ନେଇଥାନ୍ତି ସେ ସେଇଠି ଯାଇକି ସେବା କରୁଛନ୍ତି ଯଶ୍ୟା ସ୍ୱବିକ୍ଷଣ ଉତାନ ସୁରପ୍ରିୟାସ ଯାହାଙ୍କର କଟାକ୍ଷ ଲାଭ ପାଇଁ ଲକ୍ଷ୍ମୀଦେବୀ ଯାହାଙ୍କର କଟାକ୍ଷ ଲାଭ ପାଇଁ ଦେବତାମାନେ ମଧ୍ୟ ଚାହାନ୍ତି ତାଙ୍କର କୃପା ପ୍ରାପ୍ତ ହେବା ପାଇଁ ଲକ୍ଷ୍ମୀଦେବୀଙ୍କର ତଦ୍ବତ୍ ଭୟଂ ଚ ଦେବ ପାଦ ରଜ ପ୍ରପନ୍ନା ସିଏ ଲକ୍ଷ୍ମୀଦେବୀ ଆପଣଙ୍କ ପାଦ ପଦ୍ମରେ ସେବାରେ ନିଯୁକ୍ତ ରହିଛନ୍ତି ଆଉ ସିଏ ବି ତ ବିବାହିତା ନା ତେଣୁ ଆମେ ଆପଣ ପାଦ ସେବା କଲେ କ'ଣ ଅସୁବିଧା ଅଛି ଆମେ ଆପଣଙ୍କ ପାଦ ସେବା କରିବା ପାଇଁ ପ୍ରପନ୍ନା ଆମେ ଶରଣାଗତ ହେଇଛୁ ପୁରା ତଦ୍ବତ୍ ଭୟଂ ଚ ତବ ପାଦ ରଜ ପ୍ରପନ୍ନା ତେଣୁ ଏଇଭଳି ଭାବରେ ଏ ଶ୍ଳୋକର ଅର୍ଥ ରହିଛି ଆଚାର୍ଯ୍ୟମାନେ ଟୀକାରେ ବହୁତ କଥା କହିଛନ୍ତି ତେଣୁ ଶ୍ରୀଦର୍ଶନ କହୁଛନ୍ତି ଯେ ତତ୍ ପାଦ ସୌଭାଗ୍ୟଂ ତୁ ଅତି ଚିତ୍ରମ ଇତ୍ୟାଦି ଭଗବାନ ପାଦ ସୌଭାଗ୍ୟ ଯେଉଁମାନେ ପ୍ରାପ୍ତ ହୋଇଛନ୍ତି ତାଙ୍କ କଥା କ'ଣ କହିବା ଅତି ବିଚିତ୍ର ସୌଭାଗ୍ୟ ସେମାନଙ୍କର ଏଇ ଶ୍ଳୋକଟି କହୁଛନ୍ତି ସେଇଟା ବକ୍ଷସ୍ୟ ଅସାପତ୍ନ ସ୍ନାନ ଲବ୍ଧା ବି ଦକ୍ଷରେ ଆଉ କେହି ନାହାନ୍ତି, ଦ୍ୱିତୀୟ ପତ୍ନୀ କେହି ନାହାନ୍ତି, ଏକା ଲକ୍ଷ୍ମୀଦେବୀ ରହିଛନ୍ତି, ଅସପତ୍ନ ସ୍ଥାନ ସେଠି ପ୍ରାପ୍ତ ହୋଇଛନ୍ତି। ତଥାପି ତୁଳସ୍ୟା ସପତ୍ନିଆ ସହ ତ ପଦାମ୍ବୁଜ ରଜ କାମ ଏତେ ସ୍ମ, ପାଦପଦ୍ମରେ ତୁଳସୀ ଦେବୀ ରହିଛନ୍ତି, ତୁଳସୀ ଦେବୀ ସେବା କରୁଛନ୍ତି, ଭଗବାନ ପାଦପଦ୍ମରେ ସବୁବେଳେ ତୁଳସୀ ଲଗାଯାଏ, ଦକ୍ଷରେ ମଧ୍ୟ ଲଗାଯାଏ, କିନ୍ତୁ ପାଦପଦ୍ମରେ ଯେଉଁ ଲଗାଯାଏ ସେଠି ଲକ୍ଷ୍ମୀ ତୁଳସୀ ଦେବୀ ରହିଛନ୍ତି, କିନ୍ତୁ ଲକ୍ଷ୍ମୀଦେବୀ ଯାଇକି ସେଠି ଯାଇକି ସେବା କରିବା ପାଇଁ ତୁଳସୀଙ୍କ ସହିତ ସେବା କରିବା ପାଇଁ ପଶ୍ଚାତପଦ ହେଉନାହାନ୍ତି। ଭୃତି ସର୍ବଜ୍ୟେଷ୍ଠମିତି ସୌଭାଗ୍ୟାତି ରେଳୋକ୍ତି ଯଶ୍ୟା ସ୍ୱବିକ୍ଷଣ କୃତେ ଶ୍ରୀ ଆତ୍ମାନ ବିଲୋକୟତି ଏତଦର୍ଥ ଅନିଶାଂ ବ୍ରହ୍ମାଦୀନାଂ ତପୋଭି ପ୍ରୟାସ ସା ରଜ ତଦ୍ଭତ୍ ବୟମପି ପ୍ରପନ୍ନା। ଲକ୍ଷ୍ମୀଦେବୀଙ୍କର କୃପା ପ୍ରାପ୍ତ ହେବା ପାଇଁ ବ୍ରହ୍ମା ଆଦି ଦେବତାମାନେ ମଧ୍ୟ ପ୍ରାର୍ଥନା କରନ୍ତି, କିନ୍ତୁ ସେହି ଲକ୍ଷ୍ମୀଦେବୀ ଭଗବାନ ପାଦପଦ୍ମରେ ସବୁକିଛି ସବୁ ସେଇଠି ସେବକମାନେ ଅଛନ୍ତି, ହେଲେ ମଧ୍ୟ ସେ ସେଇଠି ଯାଇକି ସେବା କରୁଛନ୍ତି ପାଦପଦ୍ମରେ। ତେଣୁ ତଦ୍ରଜ ତଦ୍ଭତ୍ ବୟମପି ପ୍ରପନ୍ନା, ଆମେ ମଧ୍ୟ ସେହିଭଳି ଭାବରେ ସେଠାରେ ଶରଣ ନେବା ପାଇଁ ଚାହୁଁଛୁ। ସନାତନ ଗୋସ୍ୱାମୀ ଏ ଯେଉଁ ରହିଛି ନାଗପତ୍ନୀମାନଙ୍କ ଉକ୍ତିକୁ ଉଦ୍ଧାର କରିଛନ୍ତି, ନାଗପତ୍ନୀମାନେ ଯେତେବେଳେ ଭଗବାନ କାଳିଆର ଫଣାରେ ନୃତ୍ୟ କରୁଥିଲେ ସେହି ସମୟରେ ନାଗପତ୍ନୀମାନେ ଗୋଟେ ଶ୍ଳୋକ କହିଥିଲେ, ତାଦେହରେ ରହିଛି ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, 24 ନମ୍ବର ଶ୍ଳୋକ ଦଶମ ସ୍କନ୍ଧ 16 ଅଧ୍ୟାୟରେ, କଶ୍ୟାନୁଭାବସ୍ୟ ନ ଦେବ ବିଦ୍ମହେ ତବାଙ୍ଗ୍ର ରେଣୁ ସ୍ପର୍ଶାଧିକାର ଗର୍ବାଂଶ୍ରୀଲଳନା ଚରତ୍ତପ ବିହାୟ କାମନ ସୁଧୀରଂ ଧୃତବତା। ତେଣୁ ଭଗବାନଙ୍କ ପାଦପଦ୍ମର ମହିମା କହୁଛନ୍ତି, ଆମେ ଜାଣିପାରୁନୁ ଏଭଳି ପାଦପଦ୍ମ କିଭଳି ଆମର ସ୍ୱାମୀ ପ୍ରାପ୍ତ ହେଲେ, ଯେଉଁ ପାଦପଦ୍ମର ଧୂଳିକି ପ୍ରାପ୍ତ ହେବା ପାଇଁ ଲକ୍ଷ୍ମୀଦେବୀ ଚିରକାଳ ଧରିକରି ତପସ୍ୟା କରୁଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ପ୍ରାପ୍ତ ହୋଇପାରୁନାହାନ୍ତି, କିନ୍ତୁ ଆମର ସ୍ୱାମୀ କ'ଣ କରିଥିଲେ ସେ ଆପଣଙ୍କ ପାଦପଦ୍ମର ଧୂଳିକୁ ପ୍ରାପ୍ତ ହେଲେ, ରେଣୁକୁ ପ୍ରାପ୍ତ ହେଲେ। ତେଣୁ ଏଇଭଳି ଭାବରେ ସେ ଶ୍ଳୋକଟିରେ କୁହାଯାଇଛି। ଭର୍ତ୍ତୃ ଭର୍ତ୍ତୃ ଶୁଶ୍ରୂଷଣା ଶୁଶ୍ରୂଷଣାଧିକ ନ ହି ପରମ ଧର୍ମ କିନ୍ତୁ ତୋ ଦାସମେବ। ଭଗବାନ ତା ପୂର୍ବରୁ କହିଥିଲେ ତୁମର ସବୁ ଧର୍ମ ହେଉଛି ତୁମ ସ୍ୱାମୀଙ୍କର ସେବା କରିବା, ତାର ଉତ୍ତର ହେଉଛି ଏଇଟା, ତାର ଉତ୍ତର ଏ ଶ୍ଳୋକଟି କହିଛନ୍ତି। ତେଣୁ ଭର୍ତ୍ତୃ ଶୁଶ୍ରୂଷଣାଧିକ ନହିଁ ପରମ ଧର୍ମ, ପରମ ଧର୍ମ ପତିଙ୍କର ସେବା କରିବା ଏଇଟା ପରମ ଧର୍ମ ନୁହଁ, ପରମ ଧର୍ମ ହେଉଛି କିନ୍ତୁ ତୋ ଦାସମେବ, ଆପଣଙ୍କର ଦାସ ହେବାଟା ହେଉଛି ସବୁଠାରୁ ଶ୍ରେଷ୍ଠ ପରମ ଧର୍ମ ହେଉଛି ସେଇଟା, ଭଗବାନ ମଧ୍ୟ ନିଜେ କହିଲେ ସର୍ବଧର୍ମାନ ପରିତ୍ୟଜ୍ୟ। ତେଣୁ ଏଇଭଳି ଭାବରେ ଗୋପୀମାନେ ନାରାୟଣ ସମ ଗୁଣେ, କୃଷ୍ଣ ମଧ୍ୟ ସେଇଭଳି ଭାବରେ ନାରାୟଣଙ୍କ ଭଳି ଗୁଣ ରହିଛି, ଭଗବାନଙ୍କ ଶରଣ ଯିବାଟା ହେଉଛି ଶ୍ରେଷ୍ଠ ଧର୍ମ, ଏଇଭଳି ଭାବରେ ଗୋପୀମାନେ କହୁଛନ୍ତି। ବିଶ୍ୱନାଥ ଚତୁର୍ଥ ଠାକୁର କହୁଛନ୍ତି, ତଦେବ ତ୍ୱୟେବ ବୟଂ ସୋ ପ୍ରେୟସୀ କୃତଃ କିନ୍ତୁ ତତ୍ ଚରଣ ସେବାମେବ ବୟଂ ଆଶା ସ୍ନହେ ଇତି ସଦୃଷ୍ଟାନ୍ତ ମାହୁ। ଯଦିଓ ଗୋପୀମାନଙ୍କୁ ସେ ନିଜ ପ୍ରେୟସୀ ବୋଲି ଗ୍ରହଣ କରିଛନ୍ତି, କିନ୍ତୁ ତଥାପି ଚରଣ ସେବାମେବ ବୟଂ ଆଶା, ଆମେ ଚାହୁଁଛୁ ଆପଣଙ୍କର ଚରଣ ସେବା କରିବୁ ଇତି ସଦୃଷ୍ଟାନ୍ତ ମାହ, ଏଇଟାକୁ ଦୃଷ୍ଟାନ୍ତ ଦେଇ କହୁଛନ୍ତି। ଲକ୍ଷ୍ମୀଦେବୀ ଯେଭଳି ଭାବରେ ଲକ୍ଷ ଦେଶରେ ସ୍ଥାନ ପାଇଲେ ମଧ୍ୟ ସେ ଭଗବାନ ପାଦପଦ୍ମରେ ସେବା କରିବା ପାଇଁ ସବୁବେଳେ ନିରନ୍ତର ନିଯୁକ୍ତ ଥାଆନ୍ତି ସେହିଭଳି ଭାବରେ। ତେଣୁ ଚୈତନ୍ୟ ଚରିତାମୃତରେ ଏସବୁ ବର୍ଣ୍ଣନା କରାଯାଇଛି, ଚୈତନ୍ୟ ଚରିତାମୃତ ଅନ୍ତଃଲୀଳା 20 ଅଧ୍ୟାୟ 59 ଶ୍ଳୋକରେ ଏସବୁ ଆସ୍ୱାଦନ କରୁଛନ୍ତି, ମହାପ୍ରଭୁ ନିଜେ ଆସ୍ୱାଦନ କରୁଛନ୍ତି। କହୁଛନ୍ତି କୁଷ୍ଟି କୁଷ୍ଟି ବିପ୍ରର ରମଣୀ ଜଣେ ଅଛନ୍ତି, ଏ ଯେଉଁ ଏଇଟା ବର୍ଣ୍ଣନା କରାଯାଇଛି ଆଦିତ୍ୟ ପୁରାଣରେ, ମାର୍କଣ୍ଡେୟ ପୁରାଣ ଏବଂ ପଦ୍ମ ପୁରାଣରେ, ତିନୋଟି ପୁରାଣରେ ସେ ବର୍ଣ୍ଣନା କରାଯାଇଛି। ପ୍ରଭୁପାଦ ମହାରାଜଙ୍କ ଭାବରେ କହିଛନ୍ତି ଏଇଟା ଯେ ସେ ଘଟଣାଟି ଯେଉଁ ହୋଇଥିଲା, ଜଣେ କୁଷ୍ଠି ବିପ୍ର କୁଷ୍ଠି ଜଣେ ବ୍ୟକ୍ତି ଥିଲେ, କୁଷ୍ଠି ରୋଗୀ, ତାଙ୍କର ପତ୍ନୀ ସେ ଥିଲେ, ବହୁତ ସତୀ ନାରୀ ଥିଲେ, କିନ୍ତୁ ତାଙ୍କର ସ୍ୱାମୀ କୁଷ୍ଠ ରୋଗୀ ଥିଲେ, କିନ୍ତୁ ସିଏ ଗୋଟେ ବେଶ୍ୟାପତି ଆସି ଲକ୍ଷ୍ମୀହୀରା ବେଶ୍ୟାପତି ଆକୃଷ୍ଟ ହୋଇଥିଲେ, ତେଣୁ ସେ ଯାଇକରି ସେ ଇଏ ସେବା କଲେ, ସେ ଯେଉଁ କ'ଣ ବେଶ୍ୟାର ସେବା କଲେ, ଯାଇକି ତାଙ୍କ ଘରେ ସଫା ପହଁରା ପହଁରି କରିକି ସଫାସଫି କରିକି କରୁଥିଲେ, ଏଇଟା କହିଥିଲେ ଥରେ। ତେଣୁ ଏଇଟାକୁ ଦେଖି ସେ ସ୍ତ୍ରୀ ଲୋକ ଜଣେ ପଚାରିଲେ, କହିଲେ ତୁମେ କାହିଁକି, ତୁମେ ଜଣେ ସତୀ ନାରୀ, ମୁଁ ଜଣେ ଅପବିତ୍ରା ସ୍ତ୍ରୀ ଲୋକ, ମୋର କାହିଁକି ତୁମେ ସେବା କରୁଛ, ଏଭଳି ଭାବରେ କହିଥିଲେ। ସେତେବେଳେ ସେ କହିଲେ କଥା, ତାଙ୍କର ସ୍ୱାମୀ ଚାହୁଁଛନ୍ତି ଏଇଟା ବୋଲି, ତେଣୁ ସେ ତାଙ୍କୁ ଆଲାଉ କରିଥିଲେ, କହିଲେ ଠିକ୍ ଅଛି ତୁମେ ପଠାଅ, କାହିଁକି ଲକ୍ଷେ ହୀରା ହେଲେ ଯାଇକି ତାଙ୍କ ପାଖକୁ ଦୁଇ ଜଣ ଯିବେ, କିନ୍ତୁ ଇଏ ତାଙ୍କୁ ସମ୍ମତ ଦେଇଥିଲେ, ଡାକିଥିଲେ ଆସିବା ପାଇଁ, ତେଣୁ ସେଇଠି ତାଙ୍କୁ ସେ ଇଏ କରିଥିଲେ। ଆମେ କହିଥିଲେ ଏ କଥାଟି, କୁଷ୍ଠି ବିପ୍ରେର ରମଣୀ ପତିବ୍ରତା ଶିରୋମଣି, ପତି ଲାଗି କହିଲା ବେଶ୍ୟାର ସେବା, ସ୍ତମ୍ଭିଲ ସୂର୍ଯ୍ୟର ଗତି, ଜିଆଇଲ ମୃତପତି, ତୁଷ୍ଟ କହିଲ ମୁଖ୍ୟ ତିନ ଦେବା। ଏସବୁ ଆମେ କଥା କହିଥିଲେ, ସେ ଯେଉଁ ରହିଛନ୍ତି ତାଙ୍କର ଯେଉଁ ସ୍ୱାମୀ ଯେଉଁ ଯାଇଥିଲେ, ସେ ତାଙ୍କୁ ବିଭିନ୍ନ ପାତ୍ରରେ ସବୁ ଏକା ଭଳି ରଖିଛନ୍ତି, ସର୍ବତ ବା ଯାହା ବି ହେଉ ଯେଉଁ ଜଳ ରଖିଛନ୍ତି, ଗୋଟିଏ ଜଳକୁ ଅଲଗା ଅଲଗା ପାତ୍ରରେ ରଖିଛନ୍ତି। ତେଣୁ ପ୍ରଥମେ ଯେତେବେଳେ ସେ ଜଳ ପାନ କଲେ, ସେ କୁଷ୍ଠ ବ୍ୟକ୍ତି ଜଣଙ୍କ ଦେଖିଲେ ସୁନ ପାତ୍ରରେ ସେ ରହିଛି ଜଳ, ମାଟି ପାତ୍ରରେ ସେ ଜଳ ରହିଛି, ରୂପ ପାତ୍ରରେ ସେ ଜଳ ରହିଛି, ତେଣୁ ତାଙ୍କୁ ପ୍ରଶ୍ନ କଲେ, କହିଲେ କ'ଣ ପାଇଁ ଏଭଳି ଗୋଟିଏ ଜଳ, ତ ସେଇ ଗୋଟିଏ ଜଳ କାହିଁ ଅଲଗା ଅଲଗା ପାତ୍ରରେ ରହିଛି। ତେଣୁ ସେ ସେଇଠି ତାଙ୍କୁ କହିଥିଲେ, ତୁମ ସ୍ତ୍ରୀଙ୍କ ଭିତରେ ଯେଉଁ ରହିଛି, ମୋ ଭିତରେ ମଧ୍ୟ ସେଇ ଜିନିଷ ରହିଛି, ଏକା ଜିନିଷ ରହିଛି, କିଛି ଅଲଗା ଜିନିଷ ନାହିଁ, ତୁମେ କାହିଁକି ମୋ ପ୍ରତି ଆକୃଷ୍ଟ ହେଉଛ, ଏଇଭଳି ଭାବରେ କହିବାରୁ ତାଙ୍କର ଯାଇକରି ଜ୍ଞାନ ଆସିଲା। ତେଣୁ ସେ ଫେରି ଆସିଲେ, ଫେରି ଆସିବା ସମୟରେ ଏହି ସମୟରେ ଯେଉଁ ରହିଛନ୍ତି ତାଙ୍କ ସ୍ତ୍ରୀ ବହୁତ ଆନନ୍ଦିତ ହୋଇକରି ତାଙ୍କୁ ନେଇକି ଯାଉଛନ୍ତି, ଏବଂ ସେହି ସମୟରେ ଗୋଟେ ହେଇଛି ଯେ ମାଣ୍ଡବ ମୁନି ସିଏ ଶୂଳରେ ବସିଛନ୍ତି, ସେ ରାଜ୍ୟରେ ରାଜାଙ୍କର ଚୋରି ହୋଇଯାଇଥିଲା ଧନ, ଆଉ ସୈନ୍ୟମାନେ ଗୋଡ଼ଉଥିଲେ, ସେ ଚୋର ଚୋରମାନଙ୍କ ପଛରେ ଯାଇ ଯାଉଥିଲେ, ସେମିତି ଚୋରମାନେ ଏ ମାଣ୍ଡବମାନଙ୍କୁ ଋଷିରେ ଛିପି ଗଲେ, ତେଣୁ ଚୋର ସୈନ୍ୟମାନେ ଭାବିଲେ ଇଏ ହେଉଛନ୍ତି ଚୋର ସର୍ଦ୍ଦାର ବୋଲି କହି ତାଙ୍କୁ ଶୂଳରେ ବସେଇଦେଲେ ରାଜାଙ୍କୁ ନ କହିକରି, କିନ୍ତୁ ସେ ଜଣେ ବହୁତ ମହାନ ତପସ୍ୱୀ ଥିଲେ, ତେଣୁ ତାଙ୍କ ଶୂଳରେ ବସେଇଲେ ମଧ୍ୟ ତାଙ୍କର ମୃତ୍ୟୁ ହେଲା ନାହିଁ, ବହୁତ କଷ୍ଟ ପାଇଲେ ସେ, ତାପରେ ରାଜା ଅବଶ୍ୟ ତାଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଥିଲେ, ଏସବୁ କଥା ରହିଛି, ବହୁତ କଥା ରହିଛି, କିନ୍ତୁ ସିଏ ବସିଥିଲେ ସେହି ସମୟରେ ଇଏ ଯେଉଁ ଆସୁଥିଲେ ତାଙ୍କ ପାଦ ବାଜିଗଲା ତାଙ୍କ ଶରୀରରେ, ତେଣୁ ସିଏ ତାଙ୍କୁ ଅଭିଶାପ ଦେଲେ, ତୋର ସ୍ୱାମୀ ପାଇଁ ତୁ ଏତେ ଗର୍ବ ହୋଇଛୁ, ଗର୍ବ ଅଛି ତୋର, ସେଥିପାଇଁ ତୋର ରାତି ପାହିଲେ ତୋର ସ୍ୱାମୀ ମୃତ୍ୟୁ ହେବେ। ତେଣୁ ସିଏ କହିଥିଲେ, ମୋର ଆଜି ରାତି ନ ପାହୁ, ମୋର ସ୍ୱାମୀ ନ ମରନ୍ତୁ, ନ ପାହୁ ରାତି ନ ମୋର ପତି, ଏ କଥା ରହିଛି। ସେଇଭଳି ଭାବରେ ବ୍ରହ୍ମା ଏଠି କହୁଛନ୍ତି, ବ୍ରହ୍ମା ସ୍ତମ୍ଭିଲ ସୂର୍ଯ୍ୟର ଗତି, ସୂର୍ଯ୍ୟର ଗତି ସ୍ତମ୍ଭିଗଲା, ଆଉ ଚାଲିପାରି ସୂର୍ଯ୍ୟ ଯାଇପାରିଲେ ନାହିଁ, ରାତି ପାଇଲା ନାହିଁ, ଝିଆ ହେଲା ମୃତପତି, ତେଣୁ ବ୍ରହ୍ମା ଆଦି ମାନେ ଆସିବୁ ଆସିକରି ବ୍ୟସ୍ତ ହୋଇଗଲେ, କ'ଣ କରାଯିବ କହିକି ଆସିକରି ତାଙ୍କୁ ଅନୁସରଣ କରିକି ଆସିଲେ, ଏବଂ ତାପରେ କହିଲେ, ତୁମେ ଏଇ ଯେଉଁ କଥା କହିଦେଇଛ ରାତି ନ ପାଉ ବୋଲି, ଏଇଟା କଥାକୁ ୱାପସ ନିଅ, ନହେଲେ ସମଗ୍ର ସୃଷ୍ଟି ଧ୍ୱଂସ ହୋଇଯିବ। ତେଣୁ ତାପରେ ସେ ଯେତେବେଳେ ସେ କଥାକୁ ନେଇଗଲେ, ୱାପସ ନେଇଗଲେ, ସେ ସମୟରେ ସୂର୍ଯ୍ୟ ଚାଲିଲେ ଦିବସ ହେଲା ଏବଂ ତାଙ୍କର ପତି ମୃତ୍ୟୁବରଣ କଲେ, କିନ୍ତୁ ସିଏ ବ୍ରହ୍ମା ତାଙ୍କର କମଣ୍ଡଳରୁ ଜଳ ଛିଞ୍ଚିକି ତାଙ୍କୁ ନୂତନ ଶରୀର ପ୍ରଦାନ କଲେ। ଏ ଯେଉଁ ଘଟଣା ତିନୋଟି ପୁରାଣରେ ବର୍ଣ୍ଣନା କରାଯାଏ, ଆଦିତ୍ୟ ପୁରାଣ, ମାର୍କଣ୍ଡେୟ ପୁରାଣ ଏବଂ ପଦ୍ମ ପୁରାଣରେ ବର୍ଣ୍ଣନା କରାଯାଏ। ତେଣୁ ସେଇଠି ସନାତନ ଗୋସ୍ୱାମୀ ଏଠାକୁ ଆସ୍ୱାଦନ କରୁଛନ୍ତି। ସେ କହୁଛନ୍ତି କୃଷ୍ଣ ମୋର ଜୀବନ, କୃଷ୍ଣ ମୋର ପ୍ରାଣଧନ, କୃଷ୍ଣ ମୋର ପ୍ରାଣର ପ୍ରାଣ, ହୃଦୟ ଉପରେ ଧରୁ, ସେବା କରି ସୁଖୀ କରୁ, ଏଇ ମୋର ସଦା ରହେ ଧ୍ୟାନ। ଗୋପୀମାନଙ୍କର ଭାବକୁ ଆସ୍ୱାଦନ କରୁଛନ୍ତି ମହାପ୍ରଭୁ। କୃଷ୍ଣ ହେଉଛନ୍ତି ମୋର ଜୀବନ, କୃଷ୍ଣ ହେଉଛନ୍ତି ମୋର ପ୍ରାଣଧନ, କୃଷ୍ଣ ମୋର ପ୍ରାଣର ପରାଣ, ପ୍ରାଣର ପ୍ରାଣ ହେଉଛନ୍ତି କୃଷ୍ଣ, ହୃଦୟ ଉପରେ ଧରୁ, ସେବା କରି ସୁଖୀ କରୁ। କେମିତି ଭଗବାନଙ୍କୁ ସେବା କରିବେ ଏଇଠି ତାଙ୍କର ଏକମାତ୍ର ଲକ୍ଷ୍ୟ, ଏଇ ମୋର ସଦା ରହେ ଧ୍ୟାନ। ଏହିସବୁ ଭାବକୁ ଆଶ୍ରମ କରୁଛନ୍ତି ମହାପ୍ରଭୁ ଅନ୍ତଲୀଳାରେ। ଏସବୁ ଗମ୍ଭୀରା ଭିତରେ ରହିକି ମହାପ୍ରଭୁ ଏଇଟାକୁ ଆସ୍ୱାଦନ କରୁଛନ୍ତି। ତେଣୁ ମୋର ସୁଖ ସେବନେ କୃଷ୍ଣର ସୁଖ ସଙ୍ଗମେ ଅତଏବ ଦେହ ଦେନ ଦାନ। କୃଷ୍ଣ ମୋରେ କାନ୍ତା କରି କହେ ମୋର ପ୍ରାଣେଶ୍ୱରୀ, ମୋର ହୟ ଦାସ ହିମାନ। ମହାପ୍ରଭୁ ଏଇଟା କହୁଛନ୍ତି, ଭଗବାନ ତାଙ୍କର ରାଧାରାଣୀକୁ କହୁଛନ୍ତି ଇଏ ମୋର ହେଉଛନ୍ତି ପ୍ରାଣେଶ୍ୱରୀ, କିନ୍ତୁ ରାଧାରାଣୀ ଭାବୁଛନ୍ତି ମୋର ଦାସୀ ଅଭିମାନ, ମୁଁ ହେଉଛି ତାଙ୍କର ଦାସ। ଗୋପୀ ଭର୍ତ୍ତୃ ପଦକମଳରୁ ଦାସ ଦାସାନ ଦାସ, ଏଇ ଭାବ ମହାପ୍ରଭୁ ଏଇଟାକୁ କହିଛନ୍ତି ଶିକ୍ଷାଷ୍ଟକମରେ। ମହାପ୍ରଭୁ ଏଇଟାକୁ ଆସ୍ୱାଦନ କରୁଛନ୍ତି ଏଇ ଅନ୍ତଲୀଳାରେ, ଏଇଟାକୁ ଆସ୍ୱାଦନ। ଏଇ ରାଧାର ବଚନ ବିଶୁଦ୍ଧ ପ୍ରେମ ଲକ୍ଷଣ ଆସ୍ୱାଦୟ ଶ୍ରୀ ଗୌରରାଜ, ଭାବେ ମନ ନହେ ସ୍ଥିର, ସାତ୍ୱିକ ବ୍ୟାପେ ଶରୀର, ସାତ୍ୱିକେ ବ୍ୟାପେ ଶରୀର, ମନ ଦେହ ଧାରଣ ନା ଯାଏ। ଏଇ ଯେଉଁ ଗୋପୀମାନଙ୍କ ଭାବକୁ ମହାପ୍ରଭୁ ତାଙ୍କର ଯେଉଁ ରହିଛନ୍ତି ଗମ୍ଭୀରା ମଠରେ ରହୁଥିଲେ ସେହି ସମୟରେ ଏଇଠାକୁ ଆସ୍ୱାଦନ କରୁଥିଲେ। ଅନ୍ତଲୀଳାରେ ଏସବୁ ବର୍ଣ୍ଣନା କରାଯାଇଛି ଚେତନ ଚର୍ତ୍ତା ଭିତରେ। ତେଣୁ ଏଇଭଳି ଭାବରେ ଆପର ଶ୍ଳୋକରେ କହୁଛନ୍ତି, ତହ୍ନା ପ୍ରସିଦ ବୃଜନାର୍ଦ୍ଦନତେ ଅଙ୍ଗ୍ରିମୂଳଂ ପ୍ରାପ୍ତ ବିସୃଜ୍ୟ ବସତି ତଦୁପାସନା ସା ତତ୍ସୁନ୍ଦର ସ୍ମିତ ନିରୀକ୍ଷଣ ତୀବ୍ର କାମ ତପ୍ତାତ୍ମନା ପୁରୁଷଭୂଷଣ ଦେହି ଦାସ୍ୟଂ। ତନ୍ନ ପ୍ରସିଦ୍ଧ ବୃଜନାର୍ଦ୍ଦନ ତେ ଅଙ୍ଗ୍ରିମୂଳଂ, ହେ ବୃଜନାର୍ଦ୍ଦନ ଯେ ଦୁଃଖ ଦୂରକାରୀ ଦୁଃଖ ଦୂର କରନ୍ତି ସିଏ ଆମକୁ ପ୍ରସିଦ୍ଧ ପ୍ରସନ୍ନ ହୁଅନ୍ତୁ। ତନ୍ନ ଆପଣ ପ୍ରସନ୍ନ ହୁଅନ୍ତୁ ଆମ ଉପରେ, ଆପଣଙ୍କର ଅଙ୍ଗ୍ରିମୂଳ ପାଦମୂଳକୁ ପ୍ରାପ୍ତ ବିସୃଜ୍ୟ ବସତି ତଦୁପାସନା ସା, ତେଣୁ ଆପଣଙ୍କର ପାଦପଦ୍ମର ସେବା କରିବା ପାଇଁ ଆମେ ଏଇଠି ରହିଛୁ ଆସିଛୁ, ଉପାସନା ଆଶା ଏଇ ଆଶାରେ ଆସିଛୁ। ତତ୍ ସୁନ୍ଦର ସ୍ମିତ ନିରୀକ୍ଷଣ ତୀବ୍ର କାମ, ଆପଣଙ୍କର ଯେଉଁ ରହିଛି ସୁନ୍ଦର ସ୍ମିତ ବଦନକୁ ରହିଛି ସେଇଟାକୁ ଆମେ ଦର୍ଶନ କରିବା ପାଇଁ ଦେଖିବା ପାଇଁ ନିରୀକ୍ଷଣ କରିବା ପାଇଁ ଆମର ତୀବ୍ର କାମ ରହିଛି। ତେଣୁ ତପ୍ତାତ୍ମନା ପୁରୁଷ ଭୂଷଣ ଦେଇ ଦାସ୍ୟ, ଆମେ ଏଇଭଳି ଭାବରେ ଆପଣଙ୍କର ଦର୍ଶନ କରିବା ପାଇଁ ତପ୍ତ ହେଇକି ରହିଛୁ, ତେଣୁ ଆମକୁ ପୁରୁଷଭୂଷଣ ପୁରୁଷମାନଙ୍କ ଭିତରେ ଯେ ଶ୍ରେଷ୍ଠ ଆପଣ ଆମକୁ ଦେଇ ଦାସ୍ୟନ୍ତି, ଆମକୁ ଦାସ୍ୟ ପ୍ରଦାନ କରନ୍ତୁ, ଆପଣଙ୍କ ସେବାରେ ନିଯୁକ୍ତ କରନ୍ତୁ, ଆମକୁ ଫେରିଯିବା ପାଇଁ କୁହନ୍ତୁ ନାହିଁ। ଯେଉଁ 10ଟି ଶ୍ଲୋକରେ କହିଥିଲେ ଫେରିଯା ଫେରିଯା ବୋଲି, ଇଏ 11ଟି ଶ୍ଲୋକରେ କହିବେ ତାର ଉତ୍ତର ସବୁ ଦେବେ। ତେଣୁ ଏ ଶ୍ଲୋକରେ କୁହାଯାଉଛି, ସୁଦର୍ଶନ କହୁଛନ୍ତି ଏଠି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାବରେ କହୁଛନ୍ତି, ଶ୍ରୀକୃଷ୍ଣ ଯେତେବେଳେ ଜନ୍ମଗ୍ରହଣ କଲେ ଗର୍ଗମୁନି ଭବିଷ୍ୟତବାଣୀ କରିଥିଲେ ଯେ ସେ ପରମେଶ୍ୱର ଭଗବାନ ନାରାୟଣଙ୍କର ସମସ୍ତ ଐଶ୍ୱର୍ଯ୍ୟ ପ୍ରକାଶ କରିବେ। ଭଗବାନ ନାରାୟଣ ଯେପରି ତାଙ୍କ ଭକ୍ତମାନଙ୍କୁ ପ୍ରତ୍ୟକ୍ଷ ସେବା ପ୍ରଦାନ କରନ୍ତି, ସେହିପରି ଗୋପୀମାନଙ୍କ ପ୍ରତି ପ୍ରସନ୍ନ ହୋଇ ସେମାନଙ୍କୁ ପ୍ରତ୍ୟକ୍ଷ ସେବା ଅନୁମୋଦନ କରିବା ଦ୍ୱାରା ସେ ଭବିଷ୍ୟତବାଣୀକୁ ପୂର୍ଣ୍ଣ କରିବା ପାଇଁ ଗୋପୀମାନେ ଭଗବାନଙ୍କ ନିକଟରେ ଆବେଦନ କରୁଛନ୍ତି। ଏଠି ପୁରୁଷ ଭୂଷଣ ଶବ୍ଦରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହିଛନ୍ତି, ଗୋପୀମାନେ କହୁଛନ୍ତି ପୁରୁଷ ରତ୍ନ କହି ବୁଝାଇବାକୁ ଚାହୁଁଛନ୍ତି ଯେ ହେ ସମସ୍ତ ପୁରୁଷଙ୍କ ରତ୍ନ ସ୍ୱରୂପ ଆପଣଙ୍କ ଘନ ନୀଳ ଅଙ୍ଗ ରତ୍ନ ଦ୍ୱାରା ଆମ୍ଭମାନଙ୍କ ସ୍ୱର୍ଣ୍ଣ ଆମ୍ଭ ଦେହକୁ ଅଳଙ୍କୃତ କରନ୍ତୁ। ରତ୍ନ ଯେମିତି ସ୍ୱର୍ଣ୍ଣରେ ସ୍ୱର୍ଣ୍ଣ ମୁଦ୍ରେ ରତ୍ନ ଖଚିତ ହେଲେ ଯେଉଁଭଳି ଭାବରେ ଶୋଭା ପାଏ, ପ୍ରଭାତ ଭାର ସବୁ ଭିତରେ ଗୋଟେ ଶ୍ଳୋକରେ ଭାଷରେ କଥା କହିଛନ୍ତି, ସେହିଭଳି ଭାବରେ ଆପଣଙ୍କର ଯେଉଁ ରହିଛି ନୀଳ ରୂପ ଘନ ନୀଳ ଅଙ୍ଗରତ୍ନ ଆମର ସ୍ୱର୍ଣ୍ଣାବ ଦେହକୁ ତାଙ୍କର ଯେଉଁ ରହିଛି ସ୍ୱର୍ଣ୍ଣ ରଙ୍ଗର ଶରୀର ରହିଛି ଏଇଟାକୁ ଅଳଙ୍କୃତ କରନ୍ତୁ, ତାଙ୍କୁ ସଙ୍ଗ ପ୍ରଦାନ କରନ୍ତୁ, ଏହି ଭାବରେ ଏଇଟା କୁହାଯାଇଛି। ତେଣୁ ଏଠି କୁହାଯାଉଛି ସୁଦର୍ଶନ କହୁଛନ୍ତି ହେ ହେ ବ୍ରିଜନାର୍ଦ୍ଦନ, ବ୍ରିଜନାର୍ଦ୍ଦନ କହିଲେ ଦୁଃଖ ହନ୍ତ ତଦୁପାସନେ ତଦ୍ ଭଜନ ଏବାସା ଯାସାଂ, ଆପଣଙ୍କର ଭଜନ କରିବା ଦ୍ୱାରା ସମସ୍ତ ଦୁଃଖ ଚାଲିଯିବ। ଉପାସନା କଲେ ବ୍ରିଜନାର୍ଦ୍ଦନ ସେଥିପାଇଁ କୁହାଗଲା, ତାଙ୍କୁ ସମ୍ବୋଧନ କଲେ। ତେଣୁ ତା ବୟଂ ବସତି ଗୃହାନ୍ ବିସୃଜ ହେଇଥିବା ଯୋଗିନ ଏବେ ପ୍ରାପ୍ତ, ତେଣୁ ଆମେ ଗୃହ ତ୍ୟାଗ କରିକି ଏଠି ରହିବା ପାଇଁ ଚାହୁଁଛୁ, ଯୋଗୀ ଭଳି ସବୁକିଛି ତ୍ୟାଗ କରିକିରି ଆପଣଙ୍କ ଶରଣରେ ଆମେ ଆସିଛୁ। ତବ ସୁନ୍ଦର ସ୍ମିତ ବିଳସିତ ନିରୀକ୍ଷଣେନ ଯାହା ତୀବ୍ର କାମ ତେନ ତପ୍ତ ଚିଦାନ ହେ ପୁରୁଷ ରତ୍ନ ଦାସନ ଦେଇ, ଆପଣଙ୍କର ଯେଉଁ ସୁନ୍ଦର ବଦନ ରହିଛି, ସ୍ମିତ ହାସ୍ୟ ରହିଛି, ଏହି ସୁନ୍ଦର ମୁଖକୁ ଦର୍ଶନ କରିବା ପାଇଁ ନିରୀକ୍ଷଣ କରିବା ପାଇଁ ଆମର ଯେଉଁ ତୀବ୍ର କାମ ରହିଛି, କାମନା ରହିଛି, ବହୁତ ଦିନରୁ ଆଶାଟି ରହିଛି, ଏଇ ଆଶାକୁ ଆମେ ତପ୍ତ ଚିନ୍ତାନ ହେ ପୁରୁଷ ରତ୍ନ ଦାସନ ଦେଇ, ଆମର ଏହିଭଳି ଭାବରେ ତପ୍ତ ଅବସ୍ଥାରେ ଆମେ ଅଛୁ, ଆମକୁ ଆପଣ ହେଉଛନ୍ତି ପୁରୁଷ ରତ୍ନ, ପୁରୁଷମାନଙ୍କୁ ଯେ ଶ୍ରେଷ୍ଠ, ଆମକୁ ଆପଣଙ୍କର ଦାସ୍ୟ ପ୍ରଦାନ କରନ୍ତୁ, ସେବାରେ ନିଯୁକ୍ତ କରନ୍ତୁ। ସନାତନ ଗୋସ୍ୱାମୀ କହୁଛନ୍ତି ତସ୍ମାତ୍ ରଜ ପ୍ରପନ୍ନତ୍ୱାତ୍ ପ୍ରସାଦଂ କୁରୁ, ତେଣୁ ରଜ ପ୍ରପନ୍ନତ୍ୱାତ୍ ଆମେ ଆପଣଙ୍କର ପାଦପଦ୍ମର ଆଶ୍ରୟ ନେଇଛୁ, ଆମକୁ ପ୍ରସାଦ ଆମକୁ କୃପା କରନ୍ତୁ। ତମ୍ ଏବ ଆହୁ ଅନେନ ଦୁଶୀଳ ଇତ୍ୟସ୍ୟ ଉତ୍ତରମ୍, ପୂର୍ବରୁ ଭଗବାନ ଯେଉଁ 25 ଶ୍ଳୋକରେ କହିଥିଲେ ଯେ ସ୍ୱାମୀ ଯେତେ ଦୁଶୀଳ ହୁଅନ୍ତୁ, ଦୁର୍ଭାଗ ହୁଅନ୍ତୁ, ଜଡ଼ ହୁଅନ୍ତୁ, ବୃଦ୍ଧ ହୁଅନ୍ତୁ, ଯାହା ହେଲେ ମଧ୍ୟ ତାଙ୍କୁ ତ୍ୟାଗ କରିବା କଥା ନୁହଁ, ଯେଉଁ କଥାଟି କହିଥିଲେ ସେଇ ପ୍ରଶ୍ନ ସେଇ ତାର ଉତ୍ତର ହେଉଛି ଏହି ଶ୍ଳୋକଟି, ସନାତନ ଗୋସ୍ୱାମୀ କହୁଛନ୍ତି। ତେଣୁ ତାପରେ ଶ୍ଳୋକରେ କହୁଛନ୍ତି ବିକ୍ଷାଳକାବୃତ ମୁଖଂ ତବ କୁଣ୍ଡଳ ଶ୍ରୀ ଗଣ୍ଡ ସ୍ଥଳାଧର ସୁଧଂ ହସିତାବଲୋକଂ ଦତ୍ତା ଭୟଂ ଚ ଭୁଜଦଣ୍ଡ ଯୁଗଂ ବିଲୋକ୍ୟ ବାକ୍ୟ ଶ୍ରୀକରମଣଂ ଚ ଭବାମ ଦାସ୍ୟ। ବିକ୍ଷ ଅଳକାବୃତ ମୁଖଂ ତବ କୁଣ୍ଡଳ ଶ୍ରୀ, ଅଳକାବୃତ ମୁଖଂ ଭଗବାନଙ୍କର ଯେଉଁ ରହିଛି କେଶ ରାଜ ରହିଛି, ବହୁତ ସୁନ୍ଦର କେଶ ରହିଛି, ସେ ମୁଖକୁ ଆବୃତ କରି ରଖିଛି କେଶ ରାଜି ଭଗବାନଙ୍କର। ତବ କୁଣ୍ଡଳ ଶ୍ରୀ କର୍ଣ୍ଣରେ କୁଣ୍ଡଳ, ବହୁତ ସୁନ୍ଦର କୁଣ୍ଡଳ ଧାରଣ କରିଛନ୍ତି। ଗଣ୍ଡସ୍ଥଳାଧର ସୁଧଂ ହସିତାବ ଲୋକମ୍, ଏବଂ ଏହିଭଳି ଭାବରେ କୁଣ୍ଡଳ ଧାରଣ କରିଛନ୍ତି, ଗଣ୍ଡ କହିଲେ ଗାଲ ଯେଉଁ ରହିଛି, ଗାଲରେ ଗଣ୍ଡସ୍ଥଳା ଅଧର ସୁଧଂ, ଅଧର ସୁଧା ବା ହାସ୍ୟ ରହିଛି, ହସିତାବ ଲୋକମ୍ ହସ ଗୋଟେ ଅମୃତ ଭଳି ତାଙ୍କୁ ଲାଗୁଛି, ଅଧର ସୁଧା। ତେଣୁ ଦତ୍ତା ଭୟଙ୍କ ଭୁଜଦଣ୍ଡ ଯୁଗଙ୍କୁ ଲୋକ୍ୟ, ଭଗବାନଙ୍କୁ ଯେଉଁ ଦୁଇ ବାହୁ ରହିଛି, ଦୁଇ ଭୁଜ ରହିଛି, ଭୁଜଦଣ୍ଡ ଯୁଗଂ ଦତ୍ତା ଭୟଙ୍କ ସେ ଅଭୟ ପ୍ରଦାନ କରନ୍ତି, ଭଗବାନଙ୍କୁ ଯେଉଁ ହସ୍ତ ଯୁଗ ରହିଛି ଏ ଅଭୟ ପ୍ରଦାନ କରିବେ। ତେଣୁ ଏସବୁ ଦେଖିକିରି ବିଲୋକ୍ୟ ବକ୍ଷ ଶ୍ରୀ ଏକ ରମଣଂ ଚ ଭବାମ ଦାସ୍ୟ, ବକ୍ଷ ଭଗବାନ ବକ୍ଷ ଦେଶରେ ଲକ୍ଷ୍ମୀ ଦେବୀ ସେଠି ରହିଛନ୍ତି, ତେଣୁ ଆମେ ଆପଣଙ୍କ କେବଳ ଦାସ୍ୟ ହେବା ପାଇଁ ଚାହୁଁଛୁ, ଆମେ ଆପଣଙ୍କ ପ୍ରେୟସ ହେବା ପାଇଁ ଚାହୁଁନାହୁଁ, ଦାସ୍ୟ ହେବା ପାଇଁ ଚାହୁଁଛୁ। ଭବାମ ଦାସ୍ୟ ଆମକୁ ଦାସ୍ୟ ପ୍ରଦାନ କରନ୍ତୁ। ଏହି ଭାବରେ ଈଶ୍ୱରକୁ କୁହାଯାଇଛି। ତେଣୁ ସୁଦର୍ଶନ କହୁଛନ୍ତି ନନୁ ଗୃହସ୍ୱାମ୍ୟଂ ବିହାୟ ଦାସ୍ୟ କେମିତି ପ୍ରାର୍ଥୀ ଦେଇଛି ଆଉ। ସୁଦର୍ଶନ କହୁଛନ୍ତି ତମେ ତମର ଗୃହକୁ ଗଲେ ସେଠି ସ୍ୱାମୀ ନେଇକି ରହିବ, ଗୃହସ୍ୱାମୀ ତାଙ୍କୁ ଛାଡ଼ି ସେସବୁ ଛାଡ଼ିକିରି ଗୃହସ୍ୱାମୀ ପଦକୁ ତ୍ୟାଗ କରିକି କାହିଁକି ମୋର ଦାସୀ ହେବା ପାଇଁ ଚାହୁଁଛ ପ୍ରାର୍ଥୀ ଦେ। ଏଇଟା ଯଦି ଭଗବାନ କହିନାହାନ୍ତି ମାନେ କାଳେ ଚିନ୍ତା କରିବେ, ତେଣୁ ସଖୀମାନେ ସେ ତାଙ୍କର ସେ ଭାବର ଉତ୍ତର ଦେଉଛନ୍ତି କାହିଁକି ହେବା ପାଇଁ ଚାହୁଁଛୁ ନା ଅଳକାବୃତି ମୁଖଂ କେଶାନ୍ତରୀରାବୃତ ମୁଖଂ ତଥା ଯେଉଁ ଭଗବାନଙ୍କର କେଶରାଜି ରହିଛି, ସୁନ୍ଦର କେଶରାଜି ରହିଛି ମୁଖକୁ ରହିଛି ଉପରେ ରହିଛି ମୁଖ ଉପରେ ବା ମସ୍ତକରେ ଯେଉଁ ରହିଛି କେଶରାଜି ତଥା କୁଣ୍ଡଳେଓ ଶ୍ରୀ ଜୟ ତେ ଗଣ୍ଡ କୁଣ୍ଡଳ ଯେଉଁ ଧାରଣ କରିଛନ୍ତି କର୍ଣ୍ଣରେ କୁଣ୍ଡଳ ମକରାକୃତି କୁଣ୍ଡଳ ଭଗବାନଙ୍କର ମୀନ ବା ମାଛ ଭଳି ମକର ଭଳି କୁଣ୍ଡ କୁଣ୍ଡଳ ଭଗବାନଙ୍କର କୁଣ୍ଡଳର ଆକାର ହେଉଛି ମକର ଭଳି ମକର କୁଣ୍ଡଳ ଚାରୁ କର୍ଣ୍ଣ। ତେଣୁ ଏ ଯେଉଁ ଦୁଇଟି କୁଣ୍ଡଳ ଧାରଣ କରିଛନ୍ତି ଗଣ୍ଡସ୍ଥଳେ ଜସ୍ମିନ୍ ଅଧରେ ସୁଧା ଜସ୍ମିନ୍ ଗଣ୍ଡସ୍ଥଳେ ଜସ୍ମିନ୍ ସେଇ ଯେଉଁ କୁଣ୍ଡଳ ଧାରଣ କରିଛନ୍ତି ସେ ତାଙ୍କର ଗଣ୍ଡ ବା ଯେଉଁ ଗାଲ ରହିଛି ସେ ପ୍ରତିବିମ୍ବିତ ହେଉଛି ସୁନ୍ଦର ଦେଖାଯାଉଛି ତାଙ୍କର ମୁଖ ସେଇ କୁଣ୍ଡଳ ଦ୍ୱାରା ଏବଂ ଅଧରେ ସୁଧା ଜସ୍ମିନ୍ ଅଧର କହିଲେ ତଳ ଉଠକୁ ଅଧର ବୋଲି କୁହାଯାଏ ସେଠି ରହିଛି ସୁଧା ବା ଅମୃତ ରହିଛି ତଚ୍ଛ ତମ ମୁଖଂ ବିକ୍ଷ ସେହିଭଳି ଭାବରେ ଭଗବାନଙ୍କ ସୁନ୍ଦର ମୁଖକୁ ଦର୍ଶନ କରିକିରି ଏବଂ ଦତ୍ତାଭୟ ଭୁଜଦଣ୍ଡ ଯୁଗ୍ମ ଅଭୟ ଭଗବାନ ଭୁଜଦଣ୍ଡ ରହିଛି ଯେଉଁ ଭଗବାନଙ୍କର ଦୁଇ ବାହୁ ରହିଛି ଇଏ ହେଉଛି ଅଭୟ ପ୍ରଦାନ କରନ୍ତି। ତେଣୁ ବକ୍ଷସ୍ଥ ଶ୍ରିୟା ଏକମେବ ରମଣ ଭଗବାନ ବକ୍ଷ ବେଶରେ କେବଳ ଲକ୍ଷ୍ମୀଦେବୀ ରହିଛନ୍ତି ଆଉ କିଏ ନାହାନ୍ତି ସିଆ ଏକ ଏମେବ ରମଣ ରତି ଜନକଂ ବିକ୍ଷ ଦାସ୍ୟ ଏବ ଭବାନ। ତେଣୁ ଏଇଭଳି ଭାବରେ ଭଗବାନ ରୂପକୁ ଦେଖିକିରି ତାଙ୍କର ଯେଉଁ ରହିଛି ଦାସୀ ହେବା ପାଇଁ ସେ ପ୍ରାର୍ଥନା କରୁଛନ୍ତି। ତେଣୁ ଇଏ ଯେଉଁ ଭଗବାନ କହିଲେ ତମେ ଫେରିଯାଅ 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 ଯେଉଁ କହୁଥିଲେ ତାର ଉତ୍ତରରେ ଏଇଟା କହୁଛନ୍ତି। ଏଇଟା 26 ନମ୍ବର ଶ୍ଳୋକରେ ଯେଉଁ କହିଥିଲେ ଭଗବାନ ତାର ଉତ୍ତର ହେଉଛି ଏଠାରେ ରହିଛି। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ବହୁତ ବଡ଼ ଭାଷ୍ୟ ଦେଇଛନ୍ତି, ଓଡ଼ିଆରେ ମଧ୍ୟ ଲେଖାଯାଇଛି ସେଇଟା। କୃଷ୍ଣଙ୍କ ସହିତ ଗୋପୀମାନଙ୍କ କଥୋପକଥନକୁ ଶ୍ରୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଏହିପରି ମନଶ୍ଚକ୍ର ଦର୍ଶନ କରୁଛନ୍ତି। ଏଇ ଗୋଟିଏ ଶ୍ଳୋକରେ ବହୁତ ଭାବ ରହିଛି। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାକୁ ସବୁ ଉଦ୍ଧାର କରିଛନ୍ତି। କୃଷ୍ଣଙ୍କ ଯଦି ତୁମେମାନେ ମୋର ଦାସୀ ହେବାକୁ ଚାହୁଁଛ ତାହେଲେ ତୁମମାନଙ୍କୁ କ୍ରୟ କରିବା ପାଇଁ ମୋତେ କେତେ ମୂଲ୍ୟ ଦେବାକୁ ହେବ କିମ୍ବା ତୁମେମାନେ ବିନା ମୂଲ୍ୟରେ ନିଜକୁ ପ୍ରଦାନ କରୁଛ। ଦେହି ଦାସ୍ୟମ ଯେଉଁ କହିଲେ ଭଗବାନ କହିନାହାନ୍ତି, ମନର ଭାବକୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ପ୍ରକାଶ କରୁଛନ୍ତି। ତେଣୁ ସେ କହୁଛନ୍ତି ଭଗବାନ ଯଦି କହିବେ ତୁମେ ଯେଉଁ ଦାସ୍ୟ ହେବ ମୋର ମୁଁ ତୁମକୁ କେତେ ପଇସା ଦେବି କେତେ ମୂଲ୍ୟ ଦେବି। ତେଣୁ ଗୋପୀମାନେ କହୁଛନ୍ତି ଆମ୍ଭମାନଙ୍କୁ ବୟପ୍ରାପ୍ତ ହେବା ଠାରୁ ଯଥେଷ୍ଟ ମୂଲ୍ୟ ଠାରୁ କୋଟି କୋଟି ଗୁଣ ଅଧିକ ମୂଲ୍ୟ ଦେଇ ତୁମେ ଆମକୁ କିଣିଛ। ସେହି ମୂଲ୍ୟ ହେଉଛି ପରମ ସମ୍ପଦ ସୃଷ୍ଟିକାରୀ ତୁମର ରତ୍ନ ସ୍ୱରୂପ ହାସ୍ୟମୟ ଦୃଷ୍ଟିପାତ ଯାହା ଆମେ ଆଗରୁ କେବେ ବି ଶୁଣିନଥିଲୁ କି ଦର୍ଶନ କରିନଥିଲୁ। ଆପଣଙ୍କର ଯେଉଁ ରୂପ ରହିଛି ରତ୍ନ ସ୍ୱରୂପ ହାସ୍ୟମୟ ଦୃଷ୍ଟିପାତ ଇଏ ହେଉଛି ବଡ଼ ମୂଲ୍ୟ ଆମର ଦାସୀ ହେବାର। ଯେଉଁ ଭଗବାନଙ୍କ ସୁନ୍ଦର ହାସ୍ୟ ରହିଛି ରତ୍ନ ସ୍ୱରୂପ ରତ୍ନ ଭଳି ଇଏ ରତ୍ନପ୍ରାପ୍ତ ହେଲେ ସେମାନେ ତୁମେ ଯେତେବେଳେ ତୁମ ମସ୍ତକରେ ସୁନେଲି ପଗଡ଼ି ପରିଧାନ କରିବ ତୁମର ଦାସୀ ସେତେବେଳେ ତାର ତତ୍ତ୍ୱବୋଧ କରିବେ ଠିକ୍ ଭାଙ୍ଗରେ ଘୁରେଇ ଘୁରେଇ ପଟ ପଗଡ଼ିଟିକୁ ଠିକ୍ ଜାଗାରେ ପରିଧାନ କରାଇବେ। ଏପରିକି ତୁମେ ଯେତେବେଳେ ତାଙ୍କୁ ଅଙ୍ଗୁଳି ଦେଖାଇ ବର୍ଷନା କରି ତାଙ୍କୁ ସାବଧାନ କରାଇବାକୁ ଚେଷ୍ଟା କରିବ ସେ ତାଙ୍କ ହାତ ପଗଡ଼ି ଅଢୁଆଳରେ ରଖି ତୁମ ମୁଖମଣ୍ଡଳ ଦର୍ଶନ କରିବାର ସୁଯୋଗ ନେବେ। ଏହିପରି ଭାବରେ ଆମେ ତୁମର ଦାସୀମାନେ ତୁମ ନୟନର ଅପୁରନ୍ତ ମାଧୁର୍ଯ୍ୟ ଆସ୍ୱାଦନ କରିବୁ। ଭଗବାନଙ୍କୁ ସେବା କରିବା ମାନେ ଭଗବାନ
ମସ୍ତକରେ ଗୋଟେ ସୁନ୍ଦର ପଗଡ଼ି ଧାରଣ କରନ୍ତି, ବାରହା ପିଡ଼ମ ନଟବର ଯେଉଁ ରହିଛି, ଭଗବାନ ମସ୍ତକରେ ଗୋଟେ ସୁନେଲି ପଗଡ଼ି ପରିଧାନ କରନ୍ତି। ସେ ପରିଧାନ କରିବାରେ ସେମାନେ ସବୁ ସାହାଯ୍ୟ କରିବେ, ପରିଧାନ କରିଦେବେ, ତାକୁ ଭଙ୍ଗାଭଙ୍ଗି କରିକିରି ସବୁ ସୁନ୍ଦର ଭାବରେ ପଗଡ଼ି ଧାରଣ କରିବେ ତାଙ୍କୁ। ଏବଂ ଯଦି କିଛି ଭୁଲ୍ଭାଲ୍ ହେଲା, ଯଦି ସେ ଭର୍ସନା କରିବେ, ସେତେବେଳେ ସିଏ ହାତ ପଗଡ଼ି ଆଡ଼ୁଆଡ଼େ ରଖି ତୁମ ମୁଖମଣ୍ଡଳ ଦର୍ଶନ କରିବାର ସୁଯୋଗ ନେବେ। ଭଗବାନଙ୍କର କ୍ରୋଧ ମଧ୍ୟ ବହୁତ ସୁନ୍ଦର, ଯଦି କ୍ରୋଧ କଲେ ମଧ୍ୟ ସେଇଟା ବହୁତ ସୁନ୍ଦର ଭଗବାନଙ୍କର, ଏ ସୁନ୍ଦରକୁ ସେମାନେ ଆସ୍ୱାଦନ କରିବେ ରୂପକୁ। କୃଷ୍ଣ କହିଲେ, ତୁମମାନଙ୍କ ସ୍ୱାମୀମାନେ ମୋର ଏଇ ଆଚରଣ ସହ୍ୟ କରିବେ ନାହିଁ, ସେମାନେ ତୀବ୍ର ଭାବରେ ରାଜା କଂସ ନିକଟରେ ଅଭିଯୋଗ କରିବେ, ଆଉ ଏହିପରି ଭାବରେ ମୋ ପାଇଁ ଏବଂ ତୁମମାନଙ୍କ ପାଇଁ ଏକ ଭୟଙ୍କର ଅବସ୍ଥା ସୃଷ୍ଟି ହେବ। ଯଦି କୃଷ୍ଣ କହିନାହାନ୍ତି କିଛି ମନର ଭାବନା, ତେଣୁ କହିବେ ଯଦି ତୁମର ସ୍ୱାମୀ ଜାଣିବେ ଏ କଥା, ସେ ଯାଇକି କଂସ ପାଖରେ ଆପତ୍ତି କରିବେ, ତେଣୁ ମୋ ପାଇଁ ଅସୁବିଧା ହେବ, କଂସ ମୋତେ ଦଣ୍ଡ ପ୍ରଦାନ କରିବେ। ତେଣୁ ଗୋପୀମାନେ କହୁଛନ୍ତି, କିନ୍ତୁ କୃଷ୍ଣ ତୁମର ଏଇ ବଳଶାଳୀ ବାହୁ ଦୁଇଟି ଆମକୁ ଭୟଶୂନ୍ୟ କରୁଛି। ସେଥିପାଇଁ କହିଲେ ଭୁଜଦଣ୍ଡ ଅଭୟ ଦତ୍ତା ଅଭୟ ଭୁଜଦଣ୍ଡ, ଅଭୟ ପ୍ରଦାନ କରନ୍ତୁ ଭଗବାନ ପାଦ ହସ୍ତ ଦୁଇଟି ଯେଉଁ ରହିଛନ୍ତି। ସେମାନେ କି ଯେପରି ଗୋବର୍ଦ୍ଧନ ପର୍ବତ ଉତ୍ତୋଳନ କରି ମହେନ୍ଦ୍ରଙ୍କ ଅହଙ୍କାରକୁ ଆମକୁ ରକ୍ଷା କରିଥିଲେ, ସେହିପରି ଏ ବାହୁ ଦୁଇଟି ନିଶ୍ଚିନ୍ତ ଭାବରେ ନରାଧନ କଂସକୁ ହତ୍ୟା କରିବେ। ଯେମିତି ଭଗବାନ ପୂର୍ବରୁ ଗୋବର୍ଦ୍ଧନ ଧାରଣ ଲୀଳାଟି ହୋଇସାରିଥିଲା, କାର୍ତ୍ତିକ ମାସ ଭଗବାନ ସପ୍ତମବର୍ ଅଷ୍ଟମ ବର୍ଷ ସପ୍ତମ ବର୍ଷ କମ୍ପ୍ଲିଟ୍ ହୋଇଗଲା ପରେ ଭଗବାନ ଏଇ କାର୍ତ୍ତିକ ମାସରେ କରିଥିଲେ, ତାପର ଯେଉଁ ଆଶ୍ୱିନୀ ମାସରେ ଏ ରାସଲୀଳାଟି ହୋଇଛି। ତେଣୁ ସେ କହିଲେ, ଯେମିତି ଆପଣ ଧାରଣ କରିଥିଲେ ଗୋବର୍ଦ୍ଧନକୁ, ହାତରେ ଏତେ ବଳ ରହିଛି, ଭୂତ ଅଭୟମ ଅଭୟ ପ୍ରଦାନ କରିବ, ତେଣୁ କଂସ ପାଇଁ ଆମ କାହିଁ ଭୟ ରହିବ, କଂସକୁ ଆପଣ ହତ୍ୟା କରିଦେଇପାରିବେ। ତେଣୁ ଭଗବାନ ଯଦି କିନ୍ତୁ ଜଣେ ଧାର୍ମିକ ବ୍ୟକ୍ତି ହୋଇ ମୁଁ କେତେବେଳେ ଅନ୍ୟମାନଙ୍କ ପତ୍ନୀକୁ ମୋର ଦାସୀରେ ପରିଣତ କରିପାରିବି ନାହିଁ, ଯଦି ଭଗବାନ କହିବେ ଏ କଥା। ତେଣୁକରି ଏଠି କହୁଛନ୍ତି, ଏ ଶ୍ଳୋକରେ କହୁଛନ୍ତି, ହେ ଧାର୍ମିକ ଚୂଡ଼ାମଣି, ତୁମେ ହୁଏତ ଗୋପାଳ ପତ୍ନୀମାନଙ୍କୁ ତୁମର ଦାସୀ କରିବାକୁ ନ ଚାହିଁ ପ୍ରତ୍ୟାଖ୍ୟାନ କରିବା କଥା କହିପାର, କିନ୍ତୁ ତୁମେ ତ ଇତିମଧ୍ୟରେ ବୈକୁଣ୍ଠରୁ ବଳପୂର୍ବକ ନାରାୟଣୀ ପତ୍ନୀ ଲକ୍ଷ୍ମୀଦେବୀଙ୍କୁ ତୁମ ପକ୍ଷରେ ଧାରଣ କରି ଚତୁର୍ଦ୍ଦିଗରେ ବୁଲୁଛ। ଗୋପୀମାନେ ଅନ୍ୟ ସ୍ତ୍ରୀ ହେଲେ କ'ଣ, ଲକ୍ଷ୍ମୀଦେବୀ ଭଗବାନ ନାରାୟଣଙ୍କ ପତ୍ନୀ, ତାଙ୍କୁ ତୁମେ ଚୋରି କରିକି ଆଣିକି ପକ୍ଷଦେଶରେ ରଖିଛ, ଚାରିଆଡ଼େ ବୁଲୁଛ, ଲଜ୍ଜାରେ ସେ ତୁମ ପକ୍ଷରେ ଏକ ସ୍ୱର୍ଣ୍ଣରେଖ ଆକାର ଧାରଣ କରିଛନ୍ତି, ଏବଂ ସେ ତାଙ୍କର ଏକମାତ୍ର ଆନନ୍ଦ ସେଇଠି ପାଉଛନ୍ତି। ଲକ୍ଷ୍ମୀଦେବୀ ସେଠି ଭଗବାନଙ୍କର ବକ୍ଷ ଦେଶରେ ସୁବର୍ଣ୍ଣ ରେଖା ରୂପରେ ରହିଛନ୍ତି। ଲକ୍ଷ୍ମୀଦେବୀ ଇଏ ହେଉଛି ଶ୍ରୀବତ୍ସ ଚିହ୍ନ ବୋଲି କୁହାଯାଏ, ଭଗବାନ ବକ୍ଷ ଦେଶରେ ଚିହ୍ନଟି ରହିଛି। ଏ ଧାର୍ମିକ ଚୂଡ଼ାମଣି, ହଁ, ଏହା ଛଡ଼ା ସମସ୍ତ ଚତୁର୍ଦ୍ଦଶ ଭୁବନରେ ଏବଂ ଏପରିକି ଆହୁରି ଉର୍ଦ୍ଧ୍ୱ ଲୋକରେ, ଏହି ବ୍ରହ୍ମାଣ୍ଡର ଅତୀତ ବୈକୁଣ୍ଠ ଲୋକରେ, ତୁମେ କେବେ ବି କୌଣସି ସୁନ୍ଦରୀ ନାରୀକୁ, ସେ ଯିଏ ହୁଅନ୍ତୁ ବା ଯାହାଙ୍କର ହୁଅନ୍ତୁ ନା କାହିଁକି, କେତେବେଳେ ତ ପ୍ରତ୍ୟାଖ୍ୟାନ କରିନାହୁଁ, ଯିଏ ତାଙ୍କର ଶରଣରେ ଯିବେ ତାଙ୍କୁ ସେ ଶରଣ ପ୍ରଦାନ କରିବେ, ତ୍ରିଲୋକରେ ହେଉ ବୈକୁଣ୍ଠ ଲୋକରେ ହେଉ ସବୁଠାରେ। ତେଣୁ ଏସବୁ କଥା ଆମେ ଭଲ ଭାବରେ ଜାଣିଛୁ। ଏଇଭଳି ଭାବରେ ଯେଉଁ ଶ୍ଲୋକରେ ବା ଭାବାର୍ଥରେ ବିଶ୍ୱନାଥ ଚକ୍ର ଠାକୁର ଏସବୁ କଥା କହୁଛନ୍ତି। ତେଣୁ ଏଠି ମଧ୍ୟ ଚୈତନ୍ୟ ଚରିତାମୃତରେ ମଧ୍ୟ ମହାପ୍ରଭୁ ଏଇଟାକୁ ସବୁ ଆସ୍ୱାଦନ କରିଛନ୍ତି। ମଧ୍ୟଲୀଳାରେ ଏସବୁ ରହିଛି, ମଧ୍ୟଲୀଳା ଏକୋଇଶ ଅଧ୍ୟାୟରେ ଏକୋଇଶ ଅଧ୍ୟାୟ 126 ଶ୍ଳୋକରେ ଏଇଟାକୁ ମଧ୍ୟ ଜୟ ଶ୍ରୀ ସୀତାରାମ ଲକ୍ଷ୍ମଣ ମାଣ୍ଡୁକି ମହାପ୍ରଭୁ ସବୁ ଆସ୍ୱାଦନ କରୁଥିଲେ। ସଖୀ ହେ କୃଷ୍ଣମୁଖ ଦ୍ୱିଜରାଜ ରାଜ, କୃଷ୍ଣ ବାପୁ ସିଂହାସନେ ବସି ରାଜ୍ୟ ଶାସନେ କରେ ସଙ୍ଗେ ଚନ୍ଦ୍ରର ସମାଜ। ବହୁତ ସୁନ୍ଦର ଭାବରେ ଉପମା ଅଳଙ୍କାର ସବୁ ରହିଛି ଏଥିରେ। ତେଣୁ ମହାପ୍ରଭୁ ଏଠାକୁ ଆସ୍ୱାଦନ କରୁଥିଲେ, ସଖୀ ହେ କୃଷ୍ଣମୁଖ ଦ୍ୱିଜରାଜ ରାଜ,
ଭଗବାନଙ୍କର ଯେଉଁ ମୁଖ ପଦ୍ମ ରହିଛି ସେଇଟା ହେଉଛି କ'ଣ, ଯେଉଁ ସମସ୍ତ ଚନ୍ଦ୍ରମାନଙ୍କ ରାଜା କୃଷ୍ଣ ବପୁ ସିଂହାସନେ, କୃଷ୍ଣଙ୍କ ଶରୀର ହେଉଛି ଗୋଟେ ସିଂହାସନ ଭଳି, ବସି ରାଜ୍ୟ ଶାସନେ କରେ ସଙ୍ଗେ ଚନ୍ଦ୍ରର ସମା, ତାଙ୍କର ଶରୀରରେ ଯେଉଁ ସବୁ ନଖ ସବୁ ରହିଛି, ଆଜି ସକାଳେ କହୁଥିଲେ ସନ୍ଦୀପନ ପ୍ରଭୁ, ଏ ଚନ୍ଦ୍ର ନଖଚନ୍ଦ୍ର ସବୁ ଏଇସବୁ ଦଶଟି ଯେଉଁ ରହିଛି, ଦୁଇ ଗଣ୍ଡ ସୂଚିକଣ ଜିଣି ମଣି ସୁଦର୍ପଣ ସେଇ ଦୁଇ ପୂର୍ଣ୍ଣ ଚନ୍ଦ୍ର ଜାଣି, ଭଗବାନଙ୍କର ଯେଉଁ ଦୁଇ ମୁଖ ରହିଛି, ଯେଉଁ ମୁଖରେ ଦୁଇ ପଟେ ଯେଉଁ ଗାଲ ରହିଛି ଗଣ୍ଡ କେତେ ଚିକଣ ରହିଛି ସିଏ, ଏବଂ ଜିଣି ମଣି ସୁଦର୍ପଣ, ସୁଦର୍ପଣ ଯେମିତି ଗୋଟେ ସୁନ୍ଦର ଦର୍ପଣ, ମଣିର ରୂପକ ଦର୍ପଣ, ସେଇ ଦୁଇ ପୂର୍ଣ୍ଣ ଚନ୍ଦ୍ର ଜାଣି, ଏ ଦୁଇଟି ପୂର୍ଣ୍ଣ ଚନ୍ଦ୍ର, ଦୁଇଟି ଗାଲ ଯେଉଁ ରହିଛି ଗଣ୍ଡ ଦେଶ, ଏ ଦୁଇଟି ପୂର୍ଣ୍ଣ ଚନ୍ଦ୍ର, ଲଲାଟେ ଅଷ୍ଟମୀ ଇନ୍ଦୁ, ଲଲାଟ ଯେଉଁ ରହିଛି ଇଏ ଗୋଟେ ଅଷ୍ଟମୀ ଚନ୍ଦ୍ର, ଅଷ୍ଟମୀ ଇନ୍ଦୁ, ତାହାତେ ଚନ୍ଦନ ବିନ୍ଦୁ, ସେଠି ଯେଉଁ ଚନ୍ଦନ ଧାରଣ କରିଛନ୍ତି ଭଗବାନ, ସେହି ଏକ ପୂର୍ଣ୍ଣଚନ୍ଦ୍ର ମାନି, ଯେଉଁ ଧାରଣ କରିଛନ୍ତି ତିଳକ ଚନ୍ଦନ ଧାରଣ ବିନ୍ଦୁ, ସିଏ ଗୋଟେ ପୂର୍ଣ୍ଣଚନ୍ଦ୍ର, ଏଇଭଳି ଭାବରେ ଅନେକ ସମାଜ ରହିଛି। କରଣଖ ଚାନ୍ଦର ହାଟ ବଂଶୀ ଉପର କରେ ନାଟ, ଭଗବାନଙ୍କ ଯେଉଁ କରର ନଖ ସବୁ ରହିଛି ଏ ଚାନ୍ଦର ହାଟ, ଅନେକ ଚାନ୍ଦ ରହିଛନ୍ତି ସେ ଚନ୍ଦ୍ର ନଖ ଚନ୍ଦ୍ର ଭଗବାନଙ୍କର, ବଂଶୀ ଉପର କରେ ନାଟ, ଭଗବାନ ଯେ ବଂଶୀ ବାହାଦନ କରୁଛନ୍ତି ସେଇ ଅଙ୍ଗୁଳିକୁ ଚାଳନା କରୁଛନ୍ତି, ତାହାର ଗୀତ ମୁରଲୀର ତାନ, ତେଣୁ ଏ ମୁରଲୀ ଯେଉଁ ବଂଶୀ ନାଦ ହେଉଛି ସେ ହେଉଛି ତାଙ୍କର ଗୀତ ସେଇଟା। ପଦନଖ ଚନ୍ଦ୍ରଗଣ ତଳେ କରେ ନର୍ତ୍ତନ, ପଦ ଯେଉଁ ରହିଛି ପଦରେ ମଧ୍ୟ ଦଶଟି ନଖ ରହିଛି, ସେ ମଧ୍ୟ ଗୋଟେ ଗୋଟେ ଚନ୍ଦ୍ର, ସେମାନେ ମଧ୍ୟ ନର୍ତ୍ତନ କରୁଛନ୍ତି। ନୁପୁରେର ଧ୍ୱନି ଯାହାର ଗାଣ, ସେଥିରେ ଯେଉଁ ନୁପୁର ରହିଛି ପାଦରେ ଭଗବାନ ନୁପୁର ଧାରଣ କରିଛନ୍ତି, ନୁପୁରର ଧ୍ୱନି ସିଏ ହେଉଛି ଚନ୍ଦ୍ରର ଗାଁ ଏଇଟା। ନାଚେ ମକର କୁଣ୍ଡଳ ନେତ୍ର ଲୀଳା କମଳ, ଭଗବାନ ଯେତେବେଳେ ଏଇଭଳି ଭାବରେ ବଂଶୀବାଦନ କରୁଛନ୍ତି ତାଙ୍କର ମକର କୁଣ୍ଡଳ ଯେଉଁ ରହିଛି ସିଏ ନାଚୁଛି ଦୌଲୁଛି, ଏବଂ ନେତ୍ର ଲୀଳା କମଳ, ନେତ୍ର ଯେଉଁ ରହିଛି ଗୋଟେ ଗୋଟେ କମଳ ଭଳି, ଲୀଳା କମଳ ଭଳି, ବିଳାସୀ ରାଜା ସତତ ନାଚା, ତେଣୁ ଇଏ ସବୁ ଏଇଭଳି ଭାବରେ ନାଚ କରୁଛନ୍ତି ବିଳାସୀ ରାଜା। ଭ୍ରୂ ଧନୁ ନେତ୍ର ବାଣ ଧନୁର ଗୁଣ ଦୁଇ କାନ, ଭ୍ରୂଲତା ରହିଛି ଇଏ ଗୋଟେ ଧନୁ ଭଳି, ଦୁଇଟି ଧନୁ ରହିଛି ଦୁଇଟି ଭ୍ରୂଲତା, ନେତ୍ର ବାଣ ଧନୁରେ ଯେଉଁ ବାଣ ସର ଲଗାନ୍ତି ସେ ହେଉଛି ନେତ୍ର, ଏବଂ ଧନୁର ଗୁଣ ଦୁଇ କାନ, ଧନୁର ଗୁଣ ଯେଉଁ ଦୁଇ କାନ ରହିଛି ଏ ଧନୁର ଗୁଣ ଭଳି। ନାରୀ ମନ ଲକ୍ଷ୍ୟ ବିନ୍ଧେ ତା, ଏ ରୂପକୁ ଦେଖିଲେ ଲୋକମାନଙ୍କର ମନ ସେଥିରେ ଟଳିଥିବ, ଏଭଳି ଭାବରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ ଏଇଟାକୁ ବର୍ଣ୍ଣନା କରିଛନ୍ତି। ଏଇ ଚାନ୍ଦର ବଡ଼ ନାଟ ପସାରି ଚାନ୍ଦର ହାଟ ବିନିମୂଳେ ବିଲା ନିଜାମୃତ, କାହ ସ୍ମିତ ଜ୍ୟୋତ୍ସ୍ନାମୃତେ କାହାରେ ଅଧରାମୃତେ ସବଲୋକ କରେ ଆପ୍ୟାୟିତ, ଭଗବାନ ରୂପ ଏଇଭଳି ଭାବେ ଏଇ ଚାନ୍ଦର ବଡ଼ ନାଟ ପସାରି ଚାନ୍ଦ୍ର ହାଟ, ଚାନ୍ଦ୍ର ହାଟ ଗୋଟେ ଖୋଲା ହେଇଛି ସେଠି, ଭଗବାନ ରୂପ ଏଇଭଳି ଭାବରେ ସୁନ୍ଦର ରୂପ ରହିଛି। ବିନିମୂଳେ ବିଲା ନିଜାମୃତ, କୌଣସି ମୂଲ୍ୟ ମାଗୁନାହାନ୍ତି, ଏଇଟା ଦେଖିବା ପାଇଁ ଏତିକି ପଇସା ଦିଅ ବୋଲି ବିନା ମୂଲ୍ୟରେ ଦେଉଛନ୍ତି। କାହ ସ୍ମିତ ଜ୍ୟୋତ୍ସ୍ନାମୃତେ, କାହାକୁ ସ୍ମିତ ଜ୍ୟୋତ୍ସ୍ନାମୃତ ସ୍ମିତ ହାସ୍ୟ କରିକିରି ତାଙ୍କୁ ପ୍ରଦାନ ସୁଖ ପ୍ରଦାନ କରୁଛନ୍ତି, କାହାରେ ଅଧରାମୃତ କାହାକୁ ଅଧରାମୃତ କହିଲେ କାହାକୁ ଚୁମ୍ବନ ପ୍ରଦାନ କରୁଛନ୍ତି, ସବୁଲୋକ କରେ ଆପ୍ୟାୟିତ, ଏଇଭଳି ଭାବରେ ସମସ୍ତଙ୍କୁ ସେ ଆନନ୍ଦିତ କରୁଛନ୍ତି। ବିପୁଳାୟତା ଋଣ ମଦନ ମଦଗୁର୍ଣ୍ଣନ ମନ୍ତ୍ରୀ ଯାହାର ଏଇ ଦୁଇ ନୟନ,
ଲାଭ ଏଇସବୁ ବହୁତ ସୁନ୍ଦର ଭାବରେ ଏସବୁ ରହିଛି ଉପମା ସବୁ ଦେଇଛନ୍ତି। ଗୋବିନ୍ଦ ବଦନ ଭଗବାନଙ୍କ ମୁଖକୁ ଏଇଭଳି ଭାବରେ ତା'ର ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କରିଛନ୍ତି କୃଷ୍ଣଦାସ କବିରାଜ ଗୋସ୍ୱାମୀ। ଚେତନ ଚରିତାମୃତରେ ମଧ୍ୟଲୀଳାରେ ଏକୋଇଶ ଅଧ୍ୟାୟରେ ଏହିସବୁ ମହାପ୍ରଭୁ ସନାତନ ଗୋସ୍ୱାମୀ ଶିକ୍ଷା ଦେଉଛନ୍ତି, ଭଗବାନ ରୂପକୁ ବର୍ଣ୍ଣନା କରୁଛନ୍ତି। ତା ଦେହରେ ଏହିସବୁ କଥାକୁ କୁହାଯାଇଛି, ବହୁତ କଥା ରହିଛି। ସୁଖମୟ ଗୋବିନ୍ଦ ଲାବଣ୍ୟ ଯାହାର ପୁଣ୍ୟ ପୂଜା ଫଳେ ଦୁଃଖେ କରେ ବିଧିର ନିନ୍ଦନ, ସେଇ ଯେଉଁ ରୂପକୁ ଦେଖିକରି ଯେଉଁ ଆଖିରେ ଚକ୍ଷୁରେ ଯେଉଁ ପଲକ ପଡ଼ିଯାଉଛି ସେଥିପାଇଁ ସେମାନେ ବିଧିକୁ ନିନ୍ଦା କରୁଛନ୍ତି। ଏତେ ସୁନ୍ଦର ରୂପକୁ ଦର୍ଶନ କରିବାର ବାଧା ଆସୁଛି ବୋଲି କହିକିରି ବ୍ରହ୍ମାଙ୍କୁ ନିନ୍ଦା କରୁଛନ୍ତି। ଏଭଳି ଭାବରେ ମହାପ୍ରଭୁ ଏଇଟା ଆସ୍ୱାଦନ କରୁଛନ୍ତି। ତେଣୁ ଏଇଠି ଆମେ କଥା ବିଶ୍ରାମ ଦେବା। ଆଚ୍ଛା, ଏଇଠି ଆଉ ଗୋଟେ କଥା ରହିଛି। ସନାତନ ଗୋସ୍ୱାମୀ କହୁଛନ୍ତି ଯେ ଏଠି ଚ ଶବ୍ଦ ଦୁଇ ଥର ଲାଗିଛି, ଚ ଶବ୍ଦ ଦୁଇ ଥର ଲାଗିଛି, ଚ ବୃଦଣ୍ଡ ଲକ୍ଷ ଦକ୍ଷ ଚ ଦୁଇ ଥର କାହିଁକି ଲାଗିଛି। ସନାତନ ଗୋସ୍ୱାମୀ କହୁଛନ୍ତି ଯେ ସ୍ପେଶାଲ ଇଏ ହେଉଛି ଭଗବାନଙ୍କର ଭୁଜ ଭୁଜ ରହିଛି, ଭୁଜ ସୌନ୍ଦର୍ଯ୍ୟ ରହିଛି, ସେଥିପାଇଁ ସେଇଟା ବର୍ଣ୍ଣନା କରି ଚ ଏବଂ ବକ୍ଷର ସୌନ୍ଦର୍ଯ୍ୟ ମଧ୍ୟ ରହିଛି ଭଗବାନଙ୍କର ବକ୍ଷସ୍ଥଳ। ତେଣୁ ବିକ୍ଷ ବିଲୋକ୍ୟ ଏସବୁକୁ ଦେଖିବା ପାଇଁ ସେଠି ଦୁଇଥର ଚ ଶବ୍ଦ ବ୍ୟବହାର କରାଯାଇଛି। ଏଭଳି ଭାବରେ ଅନେକ ସବୁ ରହିଛି, କ'ଣ ଯେଉଁ ଟୀକା ସବୁ ରହିଛି, କିନ୍ତୁ ଆମେ ଏଇଠି କଥାକୁ ବିଶ୍ରାମ ଦେବା ଏ 39 ନମ୍ବର ଶ୍ଳୋକରେ। ଆସନ୍ତାକାଲି ତ କହିହେବନି, କାଲି ଗୋଟେ ପ୍ରୋଗ୍ରାମ୍ ଅଛି, ପରଦିନଠୁ ଆମେ 40 ନମ୍ବର ଶ୍ଳୋକରୁ କଥା ଆରମ୍ଭ କରିବା। ଜୟ ଶ୍ରୀ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରଭକ୍ତ କି ଦାୟ ଗୋଟମାନନ୍ଦୀ।